ନାଁ ହେଲା ଯୁଧିଷ୍ଠିର ମହାରଣା, 50 ନମ୍ବର ୱାର୍ଡ ରୁ ମୁଁ କହୁଛି। ଆଉ ଟିକେ ଯୋଗାଯୋଗ କରନ୍ତୁ, ଡ୍ରେନ ଅସୁବିଧା, ପାଣି ମଧ୍ୟ ବି ଖାଇବାକୁ ଅସୁବିଧା। ଆଉ ଏତକ ସହଯୋଗ ଟିକେ କରିବେ, ବର୍ଷା ବେଳେ ପିଲାମାନେ ବାହାରକୁ ବାହାରିବାକୁ ଅସୁବିଧା, ଆପଣ ଏତକ ସହଯୋଗ। ଡ୍ରେନ ଟିକେ ଚଉଡ଼ା କରିବେ, ଆମର ଚଳିବାକୁ ଅସୁବିଧା, ପିଲାମାନେ ସମସ୍ତେ ମଧ୍ୟ ବି ଯିବା ଆସିବା କାଦୁଅ ପାଣିରେ ହଉଛନ୍ତି। ହେଲେ କଂକ୍ରିଟ ରୋଡ ହେଲେ କଣ ହବ ତା ଭିତରେ? ହଁ, ଖୋଲା ଡ୍ରେନ, ପିଲାମାନେ ପଡ଼ିବେ, ଆସିଲା ବେଳକୁ ଦାତଲ ସର ହେଇକି ଅଛନ୍ତି।
ଦିଦି ଗୋଟେ